ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ରାଜ୍ୟ ସରକାର ହୀରାକୁଦ ଡ୍ୟାମ୍ ପ୍ରକଳ୍ପର କେନାଲ ପଦ୍ଧତି ନବୀକରଣ ଯୋଜନା କରିଛନ୍ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍। ଗଲାକାଲି ବିଧାନସଭାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତା ଦେଇ ହୋଇଥିବା କ୍ୟାବିନେଟ୍ ବୈଠକ ନିଷ୍ପଭି ବାବଦେ ସୂଚନା ଦେଇକରି ସେ କହିଛନ୍ ଯେ ଏହି ଯୋଜନାଟି 855 କୋଟି ଟଙ୍କା ଖର୍ଚ୍ଚା ଥି ଚାରି ବର୍ଷରେ ହୀରାକୁଦ ଡ୍ୟାମ୍ କେନାଲମାନଙ୍କର ନବୀକରଣ କରାଯିବା। କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ହୀରାକୁଦ ସେଚାଞ୍ଚଳନ କେନାଲମାନଙ୍କର କାର୍ଯ୍ୟଦକ୍ଷତା ବଢ଼ାଯିବା ଆଉ ତଲମୁଡ଼କେ କେନାଲ ପାଇଁ ପହଞ୍ଚବା। କ୍ୟାବିନେଟ୍ଠି ଆଉ ଦୁଇଟା ପ୍ରସ୍ତାବକେ ଭିଲ୍ ଅନୁମୋଦନ ମିଳିଛେ। ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ଲାଗି ପ୍ରୋହାହିତ କରବାର୍କେ ମାଧବ ସିଂ ହାତ ଖର୍ଚ୍ଚ ଯୋଜନା ମୂଲ ହେବା। ଏହି ଯୋଜନାଟି 9 ଆଉ 11 କ୍ଲାସ୍ଥି ନାଁ ଲେଖାଉଥିବା ଛାତ୍ରଛାତ୍ରୀମାନଙ୍କୁ 5,000 ଟଙ୍କା ଲେଖା ମିଳିବା। ସେନ୍ତା ଦ୍ରବ୍ୟ ଆଉ ସେବାକର ଜିଏସ୍ଟି ଅଧିନିୟମ 2017 ଥିବାର ଭିନ୍ ଭିନ୍ ବ୍ୟବସ୍ଥାକେ ସରଳ କରବାର୍କେ ସଂଶୋଧନ ପ୍ରସ୍ତାବ କ୍ୟାବିନେଟ୍ରେ ପାରିତ ହୋଇଛେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଓ ହବ୍ନ ଚପ୍ ବିଜିନେସ୍ ପ୍ରାଇଭେଟ୍ ଲିମିଟେଡ୍, ଓପିଟିସିଏଲ୍ ଟେକ୍ ଟାୱାରନ ସିକୋଡ୍ ସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍, ଫର୍ଚ୍ୟୁନ୍ ଟାୱାରନ ବନ୍ଟେକ୍ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ ଆଉ ଓଡ଼ିଶା ଟେକ୍ନୋଲୋଜି ସେଣ୍ଟରନ ଇଣ୍ଟିଗ୍ରିଅନ୍ ମ୍ୟାନେଜ୍ଡ ସଲ୍ୟୁସନ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ଉଦ୍ଘାଟନ କରିବେ। ସେନ୍ତା ଇନ୍ଫୋଭେଲିନ ଆଇଆଇଆର୍ ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ର ଭିତ୍ତିପ୍ରସ୍ତର ସ୍ଥାପନା କରିବେ। ଏହି ଉତ୍ସବଟି ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଭିଲ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନର ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ବିଭାଗର ଭିନ୍ ଭିନ୍ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍। ଜଙ୍ଗଲ ଇଲାକାନ ଗଛକଟା ବନ୍ଦ କରବାର ଆର୍ ଜଙ୍ଗଲ ଉପରେ ନିର୍ଭର କରିକରି ଚଳୁଥିବା ଲୋକମାନଙ୍କୁ ଶ୍ରମଭିତ୍ତିକ ନିଯୁକ୍ତି ଦେବାର ଲାଗି ସେ ପରାମର୍ଶ ଦେଇଛନ୍। 2019-20 ନୁ ଏକତକ ଭିନ୍ ଭିନ୍ କାରଣରୁ 444 ହାତୀ ଆଉ ହାତୀ ଆକ୍ରମଣଥି 729 ଜଣଙ୍କର ଜୀବନ ଯାଇଛେ। ଏଥିର୍ଲାଗି ଉଦ୍ବେଗ ପ୍ରକାଶ କରିକରି ମଣିଷ ପ୍ରାଣୀ ସଂଘର୍ଷ କମାବାର ଲାଗି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରବାର୍କେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନର ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫ ମୂଲ କରାଯାଇଥିବା ସ୍ୱତନ୍ତ୍ର ପୋର୍ଟାଲ ଆମ ବୃତ୍ତି ୱେବ୍ସାଇଟ୍ର ଲୋକାର୍ପଣ କରିଛନ୍। ପୋର୍ଟାଲ ଜରିଏ ଛାତ୍ରଛାତ୍ରୀମାନେ ଭିନ୍ ଭିନ୍ ରକମର କ୍ୟାରିୟର ବାବଦେ ସୂଚନା ପାଇପାରିବେ। ଏତାର ଜରିଏ ପାଖାପାଖି 16 ଲକ୍ଷ ବିଦ୍ୟାର୍ଥୀ ଲାଭ ପାଇବେ। ସେନ୍ତା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫ ତିଆରି ହୋଇଥିବା ଶିକ୍ଷା ଜ୍ୟୋତି ୱେବ୍ସାଇଟ୍କେ ଲୋକାର୍ପଣ କରିଛନ୍। ୱେବ୍ସାଇଟ୍ଥି ଯୁକ୍ତ ଦୁଇର ଶିକ୍ଷା ବାବଦେ ସବୁ ସୂଚନା ଆଉ ଏକାଡେମିକ କ୍ୟାଲେଣ୍ଡର ମିଳିବା। ରାଇଜେ ଲୋକମାନଙ୍କୁ ସୁଭଦ୍ରା ଯୋଜନା ବାବଦେ ଜଣାବାର ଲାଗି ଆଇବାକାଲିନୁ 16 ତାରିଖ ତକ ସଚେତନତା ରଥ ବୁଲ୍ବା। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତା ଦେଇ ହୋଇଥିବା ଗୋଟିଏ ବୈଠକଟି ଏହି ନିଷ୍ପଭି ନିଆଯାଇଛେ। ସେଥିଲାଗି ତାର ପ୍ରସ୍ତୁତି ବାବଦେ ଶ୍ରୀ ଆହୁଜା ଜିଲ୍ଲାପାଳମାନଙ୍କର ସାଙ୍ଗେ ଆଲୋଚନା କରିଛନ୍। ସେନ୍ତା ଆଇବା 17 ନୁ ଅକ୍ଟୋବର 1 ତାରିଖ ତକ ରାଇଜେ ସ୍ୱଚ୍ଛତା ହିଁ ସେବା ପକ୍ଷ ପାଳନ କରାଯିବା। ଅକ୍ଟୋବର 2 ତାରିଖ ଦିନ ସ୍ୱଚ୍ଛ ଭାରତ ଦିବସ ଲାଗି ସ୍ୱାଭିମାନ ସ୍ୱଚ୍ଛତା ସଂସ୍କାର ସ୍ୱଚ୍ଛତା ଥିମ୍ ଉପରେ ଇଟା ହେବା। ଆଧାର ମୋବାଇଲ୍ ଲିଙ୍କ୍ ନାଇଥିଲେ ଭିଲ୍ ସୁଭଦ୍ରା ଯୋଜନା ଲାଗି ଅନ୍ଲାଇନ୍ ପଞ୍ଜୀକରଣ କରିହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍। ସେ କହିଛନ୍ ଯେ ବାୟୋମେଟ୍ରିକ୍ ପଦ୍ଧତି ଆଧାର ପ୍ରମାଣୀକରଣ କରାଯାଇପାରବା। ସେଥିର୍ଲାଗି ବିନା ମୋବାଇଲ୍ ନମ୍ଘର ଲିଙ୍କ୍ ଥି ଭିଲ୍ ଆବେଦନପତ୍ର ପୂରଣ ଆଉ ପଞ୍ଜୀକରଣ କରାଯାଇପାରବା। ପଞ୍ଜୀକରଣର କେନ୍ସି ଶେଷ ତାରିଖ ଧାରିଜ ନାହିଁ ହୋଇଥିବାରୁ ଆବେଦନକାରୀମାନେ ବ୍ୟସ୍ତ ନାହିଁ ହେବାର୍କେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଛନ୍। ରାଇଜେ ଜଲ୍ଦି 58ଟା ଶୀତଲ ଭଣ୍ଡାର ତିଆରି କରାଯିବ ବୋଲି କୃଷିମନ୍ତ୍ରୀ ଆଉ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍। ଗଲାକାଲି ବିଧାନସଭାର କୃଷି ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପନ କରିକରି ଶ୍ରୀ ସିଂହଦେଓ କହିଛନ୍ ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ଇଟା ସବ୍ଡିଭିଜନ ସ୍ତରଟି ସ୍ଥାପନା କରାଯିବା। ସେଥିଲାଗି କୃଷି ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୋଟିଏ ଯୁଗ୍ମ କମିଟି ଗଠନ କରାଯାଇଛି। ନୂଆଦିଲ୍ଲୀ ବିଜ୍ଞାନ ଭବନର ହୋଇଥିବା ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ ଉତ୍ସବଟି ଓଡ଼ିଶାର 2 ଜଣ ଶିକ୍ଷକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କନୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍। ସେମାନେ ହେଲେ କଳାହାଣ୍ଡି ଜିଲ୍ଲା ନର୍ଲାର ଜୟଦୁର୍ଗା ହାଇସ୍କୁଲର ଶିକ୍ଷକ ସନ୍ତୋଷ କୁମାର କର ଆର୍ ରାୟଗଡ଼ା ଜିଲ୍ଲା ବିଲେସୁ ସରକାରୀ ହାଇସ୍କୁଲର ଶିକ୍ଷକ ଦ୍ୱିତୀ ଚନ୍ଦ୍ର ସାହୁ। ପୁରସ୍କାର ବାବଦେ ମାନପତ୍ର ଆଉ ନଗଦ 50,000 ଟଙ୍କା ଆଉ ରୌପ୍ୟ ପଦକ ଦିଆଯାଇଛି। ଉତ୍ତରାଞ୍ଚଳ ରାଜସ୍ୱ କମିଶନର ନୂଆଖାଇ ଲାଗି ଆଇବା 10 ତାରିଖ ଦିନ ବଲାଙ୍ଗୀର ଆର୍ ନୂଆପଡ଼ା ଜିଲ୍ଲା ଲାଗି ଆଞ୍ଚଳିକ ଛୁଟି ଘୋଷଣା କରିଛନ୍। ଏତାର ଆଘନୁ ରାଜ୍ୟ ସରକାର 9 ତାରିଖକେ ଛୁଟି ଘୋଷଣା କରିଛନ୍। ସେନ୍ତା ନୂଆଖାଇ ଲାଗି ଆଇବା 9 ତାରିଖ ଦିନ ଓଡ଼ିଶା ହାଇକୋର୍ଟ ଛୁଟି ଘୋଷଣା କରାଯାଇଛେ। ଭୁବନେଶ୍ୱର ମିଶନ ଶକ୍ତି ଭବନର ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଲାଗି ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆଉ ମିଶନ ଶକ୍ତି ବିଭାଗ ତରଫ ବିପର୍ଯ୍ୟୟ ପରିଚାଳନା ବାବଦେ ତାଲିମ ମୂଲ କରାଯାଇଛେ। ମିଶନ ଶକ୍ତି ବିଭାଗର ଅତିରିକ୍ତ ସଚିବ ସୁମିତ୍ରା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ତାଲିମ ଶିବିରଟି ମିଶନ ଶକ୍ତିର ଜିଲ୍ଲା ଆଉ ବ୍ଲକ ସ୍ତରର କ୍ଷେତ୍ରୀୟ ଅଧିକାରୀମାନଙ୍କୁ ତାଲିମ ଦିଆଯାଇଛି। ତାଲିମ ପାଇଥିବା ଏହି ଅଧିକାରୀମାନେ ସ୍ୱୟଂ ସହାୟକ ଗୋଷ୍ଠୀ ଆର୍ ବ୍ଲକସ୍ତରୀୟ ମହାସଂଘନୁ ବଛାଯାଇଥିବା ସଦସ୍ୟମାନଙ୍କୁ ତାଲିମ ଦେବେ। ଏଚ୍ନିର ଆଞ୍ଚଳିକ ଖବର ନ ଶେଷ ହେଲା। ଆରାବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।